ଗପ ପ୍ରେମିକ। ଆକାଶରେ ଉଡ଼ି ବୁଲୁଥିଲେ ଦୁଇ ପ୍ରେମ ପକ୍ଷୀ। ସ୍ୱାର୍ଥର ବିନ୍ଦୁ ବିସର୍ଗ କିଛି ବି ନଥିଲା ତାଙ୍କ ପାଖରେ। ବାସ୍ ଖାଲି ଜୀବନକୁ ଖୋଲି ଜିଇଁଯିବା ଶିଖିଯାଇଥିଲେ ସେମାନେ। ସବୁଠି ଚର୍ଚ୍ଚା ଚାଲୁଥିଲା ଅଙ୍କିତ ଆଉ ଅଙ୍କିତାର। ଯାହା କଲେ ଲୋକ କହିବେ, ଖୋଦେ ପୁଣି ପ୍ରେମ ବ୍ୟାପାର, ଚର୍ଚ୍ଚା ଚାଲିବା ସ୍ୱାଭାବିକ। ଏସବୁ ଚର୍ଚ୍ଚା କେବେ ବି ଫରକ ପକେଇନି ଅଙ୍କିତି ଆଉ ଅଙ୍କିତା ଉପରେ। ସେଦିନ ଅଙ୍କିତା କହିଲା ଅଙ୍କିତକୁ, ଅଙ୍କିତ ମୁଁ ଖୁଦୁରୁକୁଣୀ ଓଷା କରିଛି, ତୁ ମୋ ପାଇଁ ନଈରୁ କଇଁ ଫୁଲ ତୋଳିଦେବୁ ଟିକେ? କୁହୁଡ଼ି ମାଡ଼ି ବସିଥାଏ ପାଣି ଉପରେ, ରୋମକୁ ରୋମ ଯୋଡ଼ି ହୋଇଯାଉଥା ଏ ହାଡ଼ଭଙ୍ଗା ଶୀତରେ। ସେଥିରେ ପାଣିକୁ ପଶି ଦୋଳ ଆଡ଼େଇ ଅଙ୍କିତା ପାଇଁ ଫୁଲ ତୋଳି ଆଣିଲା ଅଙ୍କିତ। ଅଙ୍କିତ ଗାଁର ଏକ ଭୋଜି ଖାଇବାକୁ ସେଦିନ ଯାଉଥିଲା। ଅଙ୍କିତା କହିଲା, ତୁ ମୋ ପାଇଁ ଭୋଜିରୁ କ'ଣ ଆଣିବୁ? ଅଙ୍କିତ କହିଲା, ତୁ ଯାହା କହିବୁ ମୁଁ ସେଇଆ ଆଣିବି। ହଉ ତୁ ଗୋଟେ ରସଗୋଲା ଆଣିବୁ। ଭୋଜିରୁ ରସଗୋଲାଟେ ଅଙ୍କିତା ପାଇଁ ଆଣିଲା। ଅଙ୍କିତା କହିଲା, ଆବେ ମୁଁ ତୋତେ କହିଦେଲି ବୋଲି ତୁ ଭୋଜିଟାରୁ କେମିତି ମୋ ପାଇଁ ମିଠା ଆଣିଲୁ? ଲୋକ ଦେଖିଥିବେ କ'ଣ ଭାବିଥିବେ କହିଲୁ? ଅଙ୍କିତା ତୁ କହିବୁ ମୁଁ ପୁଣି ଆଣିବିନି, ଲୋକଙ୍କ ଭାବିବାରୁ କ'ଣ ଅଛି ଯେ? ତୁ ଯଦି କହିବୁ ମୁଁ ତୋ ପାଇଁ ଜୀବନ ଦେଇଦେବି। ଥାଉ ଅଙ୍କିତ ସେଭଳି କଥା କହନି। ଗଛ ପତ୍ର ଫୁଲ ଫଳ ପବନ ନିଶ୍ୱାସ ବିଶ୍ୱାସ ବଢ଼ିବା ସହିତ ଜୀବନ ବି କିଛି ପାଦ ଆଗକୁ ବଢ଼ିଗଲା। ପିଲାଟି ବେଳୁ ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହିପାରନ୍ତିନି, ଏବେ ବଡ଼ ହୋଇଗଲେଣି, ସମ୍ପର୍କ ବି ଆକାଶରୁ ଜହ୍ନ ତୋଳିଲେଣି। ସେଦିନ ଅଙ୍କିତ କଲେଜରୁ ଫେରିବା ବେଳେ ଝରକା ଦାଢ଼ରେ ମୁହଁ ରଖି ଅଙ୍କିତା କାନ୍ଦୁଥିଲା। ଆରେ କାନ୍ଦୁଛୁ କ'ଣ ପାଇଁ ଅଙ୍କିତା, ତୋର କ'ଣ ହେଇଛି? ଅଙ୍କିତା ବୋଉ ସେପଟରୁ ଆସି କହିଲା, କ'ଣ ଆଉ ହେବ ରେ ପୁଅ, ତା ମନ ଦୁଃଖ ଥିବ କି କ'ଣ? ଅଙ୍କିତା ଆଖିରୁ ଲୁହ ପୋଛିଦେଲା ଅଙ୍କିତ, ଝରକା ଫାଙ୍କରେ ହାତ ନାହିଁ। ଅଙ୍କିତା କହିଲା, ମୁଁ ଗୋଟେ କଥା କହିବି, ରଖିବୁ ଅଙ୍କିତ? ହଁ କହ। ନା ତୁ ମୋ ରାଣ ଖାଇଲୁ? ଆରେ ମୁଁ ତୋ ପାଇଁ ଜୀବନ ଦେଇଦେବି, ତୁ ସେ ରାଣଫାଣ କଥା ଛାଡ଼। ଅଙ୍କିତା କହିଲା, ତୁ ମୋ ପାଇଁ ପୁଅଟି ଠିକ୍ କରିଦେବୁ, ବାହାହେବି। ଅଙ୍କିତ ନୀରବରେ ଆଖି ଛଳ ଛଳ କରି ହଁ ମାରି ଚାଲି ଆସିଲା ସେଇଠୁ। ଅଙ୍କିତ ପରେ ଶୁଣିବାକୁ ପାଇଲା ଯେ ଅଙ୍କିତାର ଭଉଣୀ ଏସବୁ ଘଟଣାର ଆତତାଇଟିଏ। ଅଙ୍କିତ ମନେ ମନେ ଭାବିଲା, ହଁ କ'ଣ ଅଛି ଯେ ମୋ ପାଖରେ? ନା ଘର, ନା ଦ୍ୱାର, ନା ଜମି, ନା ବାଡ଼ି, କିଛି ବି ନାହିଁ। ଅଙ୍କିତା ଭଉଣୀ ଠିକ୍ କହିଛି। ଅଙ୍କିତ କୌଣସି ଏକ ସାଙ୍ଗ ସାହାଯ୍ୟରେ ବରପାତ୍ରଟିଏ ଠିକ୍ କରିଦେଲା ଅଙ୍କିତା ପାଇଁ। ବାହାଘର ଦିନ ସାଙ୍ଗ ଘରେ ଲୁଚି ଲୁଚି କାନ୍ଦୁଥିଲା ଅଙ୍କିତ, ବେଦିରେ ହାତଗଣ୍ଠି ସାରି ଚଉଠି ହୋମରେ ଚୁପି ଚୁପି ହସୁଥିଲା ଅଙ୍କିତା। ଅଙ୍କିତା ବାହା ହେବା ପରଠୁ ଦିନେ ବି ପଦୁଟିଏ କଥା ହେଇନି ଅଙ୍କିତ ସାଥିରେ। ଅଙ୍କିତ କିନ୍ତୁ କହେ ଅଙ୍କିତା ହିଁ ତାର ପ୍ରେମିକା ବୋଲି। ପ୍ରେମରେ କ'ଣ ସ୍ୱାର୍ଥ ଥାଏ ଯେ ମୁଁ ତାକୁ ଭୁଲିଯିବି, ବରଂ ନିଜକୁ ଭୁଲିଯିବି, ତାକୁ ନୁହେଁ।